ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ହିନ୍ଦୀ ଖାଲି ଭାବନାର ଭାଷା ନାଇଁ ହୋଇକରି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓ ପ୍ରଗତିର ଭାଷା ହେଉ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ରାଜ୍ୟ ରାଜଭବନଠାରେ ଗଲାକାଲି ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପ୍ରାନ୍ତ ତରଫୁ ହୋଇଥିବା ସମ୍ବର୍ଦ୍ଧନା ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ହିନ୍ଦୀ ଭାଷାର ପ୍ରଚାର ପ୍ରସାର ସମୃଦ୍ଧି ଲାଗି ପରିଷଦର ନିଷ୍ଠା ଓ ପ୍ରତିବଦ୍ଧତାକେ ପ୍ରଶଂସା କରିଛନ୍। ହିନ୍ଦୀ ପରିଷଦ ବାଗିର ସଂଗଠନମାନଙ୍କ ଲାଗି ଆଜି ହିନ୍ଦୀ ଭାଷା ବିଶ୍ୱସ୍ତରୀୟ ବ୍ୟବହାର ହୋଇପାରିଛେ ବୋଲି ରାଜ୍ୟପାଳ କହିଛନ୍। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଚାଲିଥିବା ଜାତୀୟ ସୁଭଦ୍ରା ଶକ୍ତି ମେଳାଥି ଇ ବଛ ରାଜ୍ୟ ଓ ରାଜ୍ୟ ବାହାରୁ ଲାଗିଥିବା 300 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଷ୍ଟଲ୍ ମୁଖ୍ୟ ଆକର୍ଷଣ ସାଜିଛି। ଭିନ୍ ଭିନ୍ ଘରକନା ଦରବର ଘିନା ବିକା ଜବର ଚାଲିଛେ। ଖାସକରି ଚାହିଦା ଅନୁସାରେ ସାଙ୍ଗେ ସାଙ୍ଗେ ତିଆରି ହେଉଥିବା ଦରବ ଷ୍ଟଲ୍ମାନଙ୍କେ ବହୁତ ଭିଡ଼ ଲାଗୁଛି। ମେଳାର ଦୁଇ ନମ୍ଘର ଦିନେ ଗଲାକାଲି ସମ୍ଭଲପୁରୀ ନାଚ ସହିତ ପୁରୀ ରାମନାଟ୍ୟ ପରିଷଦ ତରଫୁ କୃଷ୍ଣଲୀଳା ଗୀତିନାଟ୍ୟକେ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବା। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫୁ ଦିଆଯାଇଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଲଗା ଜରୁରୀ କାମ ଥିବାରୁ ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ବିଭାଗ ତରଫୁ କୁହାଯାଇଛି। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଲାଗି କାର୍ତ୍ତିକ ମାସ ଶେଷ ହେବାର ଉତ୍ତରୁ ପୁରୀ ଶ୍ରୀମନ୍ଦିରର ଧାଡ଼ି ଦର୍ଶନ ବ୍ୟବସ୍ଥା ମୂଲ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଆବା ବୁଧବାର କାର୍ତ୍ତିକ ପୁନୀ ଶେଷ ହେବାର ଉତ୍ତରୁ ରତ୍ନଭଣ୍ଡାର ଗନ୍ତି କାମ ଲାଗି ପ୍ରକ୍ରିୟା ମୂଲ ହେବ। ଏଥିଲାଗି ମାର୍ଗଦର୍ଶିକା ଆସବାର ଉତ୍ତରୁ ଧାଡ଼ି ଦର୍ଶନ ଓ ରତ୍ନଭଣ୍ଡାର ଗନ୍ତି ଲାଗି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍।
ପ୍ରତ୍ୟେକ ମାସ ପାଇଁ ଆମେ ଉଭୟ କଥାକୁ ଧାଡ଼ି ଦର୍ଶନ ଏବଂ ଗଣତି ମଣତି ଦୁଇଟି ଯାକ କଥାକୁ ତାକୁ ଘୁଞ୍ଚାଇଥିଲୁ। କାର୍ତ୍ତିକ ମାସ ସରୁଛି 5 ତାରିଖରେ, ତାପରେ ପ୍ରକ୍ରିୟାଗତ ଭାବରେ ଧାଡ଼ି ଦର୍ଶନ ଏବଂ ଗଣତି ମଣତି ଯେଉଁଭଳି ଭାବରେ ହେବ ତା ପାଇଁ ଯେଉଁ ବ୍ୟବସ୍ଥା ତାକୁ ବି ଆମେ କରିବା ପ୍ରକ୍ରିୟା ଆରମ୍ଭ କରୁଛୁ। ବହୁତ ଶୀଘ୍ର ଗଣତି ମଣତିର ସମ୍ପୂର୍ଣ୍ଣ ଏସ୍ଓପି ବି ଆମେ ତାର ଡ୍ରାଫ୍ଟିଂ ଚାଲିଥିଲା ଏବଂ ବହୁତ ଶୀଘ୍ର ଆମେ ସେ ଏସ୍ଓପି ଆସିବ।
ପୁରୀ ଶ୍ରୀମନ୍ଦିରର କାର୍ତ୍ତିକ ମାସ ରୁଜଲପଖର ତ୍ରୟୋଦଶୀ ତିଥି ଅବସରରେ ଆଜି ମହାପ୍ରଭୁମାନଙ୍କ ତ୍ରିବିକ୍ରମ ବେଶ ସାଙ୍ଗେ ଆଡ଼କିଆ ନୀତି କରାଯିବା। ଏତାର ସହିତ ଅଧାରାତି ଆଡ଼େ ବଡ଼ସିଂହର ବେଶ ଆଉ ଗରୁଡ଼ ଉତ୍ଥାନ ନୀତି କରାଯିବା। ଏ ବଛର ଦ୍ୱାଦଶୀ ତିଥି କ୍ଷୟ ଯାଇଥିବାରୁ ମହାପ୍ରଭୁମାନଙ୍କର ବାଙ୍କଚୂଡ଼ା ବେଶ କରାନେଇଯାଇ ଆଇବାକାଲି ଲକ୍ଷ୍ମୀ ନୃସିଂହ ବେଶ ଆଉ ବୁଧବାର ଦିନ ପୁନି ଅବସରରେ ମହାପ୍ରଭୁମାନଙ୍କ ରାଜରାଜେଶ୍ୱର ଆଉ ସୁନା ବେଶ କରାଯିବା। ସେଆଡ଼େ ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନଭିଲ ପୁରୀ ଶ୍ରୀମନ୍ଦିର ନୀତିକାତି ଅନୁସାରେ ମହାପ୍ରଭୁମାନଙ୍କର ବେଶ ଆଉ ନୀତି କରାଯାଉଛି। ଆଜି ହେଉଛି ଅନ୍ତର୍ଜାତୀୟ ଜୈବମଣ୍ଡଳ ସଂରକ୍ଷଣ ଦିବସ। ପରିବେଶ ଆର୍ ଲୋକଙ୍କର ଭିତରେ ସମ୍ପର୍କକେ ବରକସ କରବାର ସହିତ ଜୈବ ବିବିଧତାର ସଂରକ୍ଷଣଥି ଲୋକମାନଙ୍କର ଭୂମିକାକେ ବାର୍ତ୍ତାକେ ନେଇକରି ଇ ଦିବସ ପାଳନ କରାଯାଇସି। 2021 ୟୁନେସ୍କୋର ସାଧାରଣ ଅଧିବେଶନଥି ଇ ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ୟୁନେସ୍କୋର ତଥ୍ୟ ଅନୁସାରେ ପୃଥିବୀର 136 ଦେଶେ 759 ଜୈବମଣ୍ଡଳର ସଂରକ୍ଷଣ ଜାଗା ରହିଛି। ସମ୍ବଲପୁରନ ଖୁବ୍ ଜଲ୍ଦି କବାଡ଼ି ଏକାଡେମୀ ସ୍ଥାପନା କରାଯିବ ବୋଲି ରାଜ୍ୟ କ୍ରୀଡ଼ା ଆଉ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ସମ୍ବଲପୁର ଗସ୍ତତି ଆସିଥିବା ଶ୍ରୀ ସୁରଜ ଗଲାକାଲି ସହରର କୁଞ୍ଜେଲପଡ଼ାଠାରେ ଥିବା କବାଡ଼ି ତାଲିମ କେନ୍ଦ୍ର ବୁଲି ଦେଖିକରି ସୁବିଧା ଅସୁବିଧା ବାବଦେ ପଚାରି ବୁଝିଥିଲେ। ଏ ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, ସମ୍ବଲପୁରନ କବାଡ଼ି ଏକାଡେମୀ ଖୋଲବାର ଆଗନୁ ପହଲା କବାଡ଼ି ଲାଗି ଦରକାରୀ ମୌଳିକ ଭିତ୍ତିଭୂମିର ବିକାଶ କରାଯିବା, ଇନ ଥିବା ତାଲିମ କେନ୍ଦ୍ରର ଉନ୍ନତି ଲାଗି ଜିଲ୍ଲାପାଳଙ୍କ ସାଙ୍ଗେ ଆଲୋଚନା କରିଛନ୍ ବୋଲି ଶ୍ରୀ ସୁରଜ କହିଛନ୍। ଏ ଅବସରରେ କ୍ରୀଡ଼ାମନ୍ତ୍ରୀ କବାଡ଼ି ଖେଳି ଅନ୍ତର୍ଜାତୀୟ ସ୍ତରଟି ସ୍ୱର୍ଣ୍ଣ ପଦକ ଜିତିଥିବା ସମ୍ବଲପୁରର ପ୍ରିୟଙ୍କା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ମୁକାବିଲାଥି ଗଲାକାଲି ଭାରତୀୟ ଦଳ ଚାମ୍ପିୟନ୍ ହୋଇଛି। ଭାରତୀୟ ମହିଳା ଦଳ ପହଲା କରି ବିଶ୍ୱ ଚାମ୍ପିୟନ୍ ହୋଇଛି। ଗଲାକାଲି ନବୀ ମୁମ୍ବାଇଠାରେ ହୋଇଥିବା ଫାଇନାଲ୍ ମ୍ୟାଚ୍ଥି ଭାରତ ଦକ୍ଷିଣ ଆଫ୍ରିକାକେ 52 ରନ୍ଥି ହରାଇଛି। ପହଲା ବ୍ୟାଟିଂ କରିକି ଭାରତ 298 ରନ୍ କରିଥିଲା। ଏତାର ଜବାବଥି ଦକ୍ଷିଣ ଆଫ୍ରିକା ଦଳ 45 ଓଭର 3 ବଲ୍ଥି ସବୁ ୱିକେଟ୍ ହରାଇକରି 246 ରନ୍ କରିଥିଲା। ବୋଲର ଶେଫାଲି ବର୍ମା ପ୍ଲେୟର ଅଫ୍ ଦ ମ୍ୟାଚ୍ ଆଉ ଦୀପ୍ତି ଶର୍ମା ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଛନ୍। ଏହି ଜିତ୍ ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସବୁ ମହଲରୁ ଭାରତୀୟ ଦଳକେ ଶୁଭେଚ୍ଛାର ବାର୍ତ୍ତା ଦିଆଯାଇଛି। ପାଣିପାଗ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଉ ମ୍ୟାମାର ପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛି। ଏବେ 48 ଘଣ୍ଟା ଭିତରେ ଏଇଟା ଉତ୍ତର ଆଉ ଉତ୍ତର ପଶ୍ଚିମ ଦିଗ୍କେ ଯିବା ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ଏବେ 2 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାକି ଜାଗାମାନଙ୍କେ 8 ତାରିଖ ତକ ପାଗ ସୁଖା ରହିବା। ଆଇବା ଦିନେ 2 ଦିନ ଭିତରେ ରାତିର ତାପମାତ୍ରା 2-3 ଡିଗ୍ରୀ ତକ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।